ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟବ୍ୟାପୀ ପାଳିତ ହେଉଛି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଓଡ଼ିଶା ପୁଲିସ୍ ପ୍ରତିଷ୍ଠା ଦିବସ। କଟକସ୍ଥିତ ମଧୁବାବୁଙ୍କ ଜନ୍ମସ୍ଥାନ ଉନ୍ନତିକରଣ ପାଇଁ ରାଜ୍ୟ ସରକାର 21 କୋଟି ଟଙ୍କା ଖର୍ଚ୍ଚ କରିବେ। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ସମୁଦ୍ର ମୁହାଣରେ ରେକର୍ଡ ସଂଖ୍ୟକ 9 ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କର ଅଣ୍ଡାଦାନ ଏବଂ ଯୁକ୍ତ 2 ପରୀକ୍ଷାର ଖାତା ଦେଖା ଆସନ୍ତାକାଲିଠାରୁ ହେବ ଆରମ୍ଭ। ରାଜ୍ୟରେ ଆଜି ପାଳିତ ହେଉଛି ଉତ୍କଳ ଦିବସ। 1936 ଏପ୍ରିଲ ମାସ ଆଜିର ଦିନରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ କରାଯାଇଥିଲା। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଜି ଗର୍ବ ଏବଂ ଗୌରବର ଦିନ। ପୃଥିବୀର 20 ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ। ଓଡ଼ିଆ ଭାଷା ତା'ର କଳା, ସଂସ୍କୃତି, ଐତିହ୍ୟ ଏବଂ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଇତିହାସକୁ ନେଇ ବିଶ୍ୱରେ ଖ୍ୟାତିଲାଭ କରିଛି। ପରାଧୀନ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ସ୍ୱଭାବ କବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟଙ୍କ ପର୍ଯ୍ୟନ୍ତ ମହାନ ବ୍ୟକ୍ତିଙ୍କର ଓଡ଼ିଆ ଭାଷା ସାହିତ୍ୟ ସହିତ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। 1954 ଭାଷା ଆଇନ ସଂଶୋଧିତ ହୋଇ ଓଡ଼ିଆ ଭାଷା ସରକାରୀ ଭାଷାର ମାନ୍ୟତା ପାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଜପତି ଜିଲ୍ଲାରେ ଆୟୋଜିତ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିବା ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା, ପ୍ରଜ୍ଞାପନ ମେଢ଼, ଆଖଡ଼ା ଦଳ ଓ ବୀରବାଦ୍ୟ ବାହାରି ସହର ପରିକ୍ରମା କରିଥିଲା। ଦେବଗଡ଼ରେ ଏହି ଦିବସ ପାଳନ ଅବସରରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନ ବରପୁତ୍ରଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହିତ ଏହି ସଂଗ୍ରାମୀମାନେ ଆମମାନଙ୍କ ପାଇଁ ଚିରସ୍କରଣୀୟ ହୋଇ ରହିବେ ବୋଲି କହିଥିଲେ। ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆୟୋଜିତ ଓଡ଼ିଶା ଦିବସରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମାତୃଭାଷାର ମର୍ଯ୍ୟାଦା ଓ ମହତ୍ୱ ବଜାୟ ରଖିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ରମେଶ ଚନ୍ଦ୍ର ବେହେରା, ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ବୌଦ୍ଧ ଟାଉନ୍ହଲ୍ଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀମାନଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଭଦ୍ରକ ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଓଡ଼ିଶା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଓଡ଼ିଶା ପ୍ରଦେଶ ଗଠନରେ ମହାନ ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରିଥିଲେ। 2036 ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଉପସ୍ଥିତ ଅତିଥିମାନେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କୋରାପୁଟର କୋଟିଆଠାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିବାସନ ଯୋଗଦେଇ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାରେ ଏହି ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୀର ଚକରା ବିଷୟଙ୍କ ପାଇଁ ଘୁମୁସୁର ମାଟି ଗର୍ବିତ ବୋଲି କହିଛନ୍ତି। ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମମାଟି ସତ୍ୟଭାମାପୁରଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଥିରେ ଯୋଗଦେଇ କହିଛନ୍ତି, ଆଜିର ଦିବସ ଓଡ଼ିଆ ସ୍ୱାଭିମାନର ଦିବସ। ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁର ହେଉଛି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପବିତ୍ର ସ୍ଥଳୀ। ଏହି ସ୍ଥାନକୁ ଆଗାମୀ ଦିନରେ ଓଡ଼ିଆ ଜାତୀୟତା ଭାବର କେନ୍ଦ୍ରସ୍ଥଳ ଭାବରେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ମାଝି ମଧୁବାବୁଙ୍କ ଜନ୍ମ ସ୍ଥାନର ଉନ୍ନତିକରଣ ପାଇଁ 21 କୋଟି ଟଙ୍କା ବିନିଯୋଗରେ ସମନ୍ୱିତ ବିକାଶ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ତ୍ତମାନ ସମୟରେ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ବିପୁଳ ସମ୍ଭାବନାର ରାଜ୍ୟ ଓଡ଼ିଶା ବର୍ତ୍ତମାନ ଏକ ନୂଆ ଯୁଗ ସୃଷ୍ଟି କରିଛି, ଯେଉଁଥିରେ ଶିକ୍ଷା, ଶିଳ୍ପ, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିକୁ ପ୍ରାଥମିକତା ଦିଆଯାଉଛି ବୋଲି ଶ୍ରୀ ମାଝି ଉଦ୍ବୋଧନରେ କହିଥିଲେ। 2026 ମାର୍ଚ୍ଚ ମାସ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି, ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା 12ରୁ 6କୁ ହ୍ରାସ ପାଇଥିବାବେଳେ ସମ୍ବେଦନଶୀଳ ଜିଲ୍ଲା ସଂଖ୍ୟା 17ରୁ 6କୁ ହ୍ରାସ ପାଇଛି। ଦେଶର ନକ୍ସଲ ଦ୍ୱାରା ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ରାଜ୍ୟର କଳାହାଣ୍ଡି, କନ୍ଧମାଳ, ମାଲକାନଗିରି ଜିଲ୍ଲା ରହିଥିବା ବେଳେ ଲଗାତାର କାର୍ଯ୍ୟାନୁଷ୍ଠାନ ଯୋଗୁଁ ନୂଆପଡ଼ା ଜିଲ୍ଲାରେ ମାଓ ହିଂସା ହ୍ରାସ ପାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଏବଂ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ପୁଲିସ୍ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ପୁଲିସ୍ ଦିବସ ପାଳନ ଅବସରରେ ଜିଲ୍ଲାସ୍ତରରେ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା ପାଠ କରାଯାଇଥିଲା। ଦେବଗଡ଼ ଜିଲ୍ଲା ପୁଲିସ୍ ବିଭାଗ ପକ୍ଷରୁ ରିଜର୍ଭ ପୁଲିସ୍ ପଡ଼ିଆରେ 90ତମ ପୁଲିସ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର ଯୋଗଦେଇ ପୁଲିସ୍ ବିଭାଗରେ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିବା କର୍ମଚାରୀଙ୍କୁ ଅର୍ଥରାଶି ପ୍ରଦାନ ସହ ସମ୍ମାନିତ କରିଥିଲେ। ବୌଦ୍ଧ ଜିଲ୍ଲା ପୁଲିସ୍ ଓ ପଞ୍ଚମ ଆଇଆର୍ବି ବାଟାଲିୟନ୍ ପକ୍ଷରୁ ପୁଲିସ୍ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଓଡ଼ିଶା ପୁଲିସ୍ ନିଜର କର୍ତ୍ତବ୍ୟ ଓ କାର୍ଯ୍ୟଦକ୍ଷତାକୁ ସବୁ ସମୟରେ ପ୍ରତିପାଦନ କରିଛି। କାର୍ଯ୍ୟକ୍ରମରେ ଯୋଗଦେଇ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଏହା କହିଥିଲେ, ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୁଲିସ୍ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ନୟାଗଡ଼ ପୁଲିସ୍ ରିଜର୍ଭ ପଡ଼ିଆରେ ଅନୁଷ୍ଠିତ ପୁଲିସ୍ ଦିବସରେ ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀ ଯୋଗଦେଇ କହିଛନ୍ତି, ପୁଲିସ୍ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ସହିତ ନିଷ୍ଠା ଉତ୍ସର୍ଗୀକୃତ ସେବା ମନୋଭାବ ବଜାୟ ରଖି କାର୍ଯ୍ୟ କରିବା ଉଚିତ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 6 ଜଣ ପୁଲିସ୍ କର୍ମଚାରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ସମୁଦ୍ର ମୁହାଣରେ ଦ୍ୱିତୀୟ ପର୍ଯ୍ୟାୟ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହୋଇଛି। 2ଟି ପର୍ଯ୍ୟାୟରେ 9,04,000ରୁ ଉର୍ଦ୍ଧ୍ୱ କଇଁଛ ସମୁଦ୍ରରୁ ବେଳାଭୂମିକୁ ଆସି ସମୂହ ଅଣ୍ଡାଦାନ କରିଛନ୍ତି ବୋଲି ବନ ବିଭାଗ ସୂତ୍ରକୁ ଆଧାର କରି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ସୂଚନା ଦେଇଛନ୍ତି।
ଗତ 6 ଦିନ ମଧ୍ୟରେ ପ୍ରାୟ 2,05,000ରୁ ଉର୍ଦ୍ଧ୍ୱ ମା କଇଁଚ ସମୂହ ଅଣ୍ଡାଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 7,00,000 କଇଁଚ ଅଣ୍ଡାଦାନ କରି ଚଳିତ ବର୍ଷ ରେକର୍ଡ଼ ସୃଷ୍ଟି କରିଥିଲେ ବୋଲି ବନ ବିଭାଗ ଅଧିକାରୀ ଦିବ୍ୟଶଙ୍କର ବେହେରା କହିଛନ୍ତି। ବନ ବିଭାଗ ପକ୍ଷରୁ ସାମୁଦ୍ରିକ କଇଁଚର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତ ମାସ ଦ୍ୱିତୀୟ ସପ୍ତାହ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିବା ନେଇ ଅନୁମାନ କରାଯାଉଛି।
ଦ୍ୱିତୀୟ ପର୍ଯ୍ୟାୟରେ ଗତ 6 ଦିନ ମଧ୍ୟରେ ପ୍ରାୟ 2,05,000 ଉର୍ଦ୍ଧ୍ୱ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 7,00,000 କଇଁଛ ଅଣ୍ଡାଦାନ କରି ଚଳିତ ବର୍ଷ ରେକର୍ଡ଼ ସୃଷ୍ଟି କରିଥିଲେ ବୋଲି ବନ ବିଭାଗ ଅଧିକାରୀ ଦିବ୍ୟଶଙ୍କର ବେହେରା କହିଛନ୍ତି। ବନ ବିଭାଗ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 2ଟି ପର୍ଯ୍ୟାୟରେ ଖାତା ଦେଖା ହେବା ନେଇ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ 3,93,616 ପରୀକ୍ଷାର୍ଥୀ ଯୁକ୍ତ 2 ପରୀକ୍ଷା ଦେଇଥିବାବେଳେ ମୂଲ୍ୟାୟନ କାର୍ଯ୍ୟରେ ମୋଟ 16,000 ଅଧ୍ୟାପକଙ୍କୁ ସାମିଲ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା ଆକାଶବାଣୀକୁ କହିଛନ୍ତି,
ଆମେ ବର୍ତ୍ତମାନ ପ୍ଲାନ୍ କରିଛେ April 2-28 ମଧ୍ୟରେ ସମ୍ପୂର୍ଣ୍ଣ ଆମର ଯୋଉ ଭାଲୁଏସନ୍ ପ୍ରୋସେସ୍ ଖାତା ଦେଖାର ଯୋଉ ପ୍ରୋସେସ୍ ଅଛି ତାକୁ ଆମେ ସମ୍ପୂର୍ଣ୍ଣ କରିବା ପାଇଁ, ତା ପାଇଁ ଆମେ 148 ମୂଲ୍ୟାଙ୍କନ କେନ୍ଦ୍ରରେ 16,000 ଶିକ୍ଷକ ନିଯୁକ୍ତ କରୁଛୁ। କାଲିଠାରୁ ଭାଲୁଏସନ୍ ପ୍ରୋସେସ୍ ବା ମୂଲ୍ୟାଙ୍କନ ପ୍ରୋସେସ୍ ଆରମ୍ଭ ହଉଛି। ଏଥର ଆମେ ଯୋଉ ସ୍କିମ୍ ଅଛି ତା ଦେହରେ ଆମେ ଦେଇଛୁ ଯୋଉ 50 ମାର୍କ, 40 ମାର୍କ ଆଉ 35 ମାର୍କ ଥିବା ଯୋଉ ପରୀକ୍ଷା ଗୁଡାକ ଅଛି ତା ପାଇଁ ଆମେ 5 ଘଣ୍ଟାରେ 30 ସ୍କ୍ରିପ୍ଟ ଦେଖିବା ପାଇଁ ଦେଇଛୁ। ଆଉ ଯୋଉ ଗୁଡାକ ଆମର 70 ମାର୍କ ଆଉ 80 ମାର୍କ ର ସ୍କ୍ରିପ୍ଟ ଅଛି ସେଗୁଡିକ ଆମର 5 ଘଣ୍ଟାରେ 20 ସ୍କ୍ରିପ୍ଟର ଇଭାଲୁଏସନ୍ ପ୍ରତିଦିନ ହେବ।
ଚୈତ୍ର ମାସ ଶୁକ୍ଳ ପଞ୍ଚମୀ ତିଥିରେ ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ଆପାତତଃ 5ଟା ସମୟରୁ ରାତି 10ଟା ପର୍ଯ୍ୟନ୍ତ ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଘୂର୍ଣ୍ଣିଝଡ଼ ହେବା ସହିତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗୀରକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନର ଆଜିର ସର୍ବାଧିକ ତାପମାତ୍ରା 40 ଡିଗ୍ରୀରୁ କମ୍ ଥିଲା। ବୌଦ୍ଧରେ ସର୍ବାଧିକ 42 ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟବ୍ୟାପୀ ପାଳିତ ହେଉଛି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଓଡ଼ିଶା ପୁଲିସ୍ ପ୍ରତିଷ୍ଠା ଦିବସ। କଟକସ୍ଥିତ ମଧୁବାବୁଙ୍କ ଜନ୍ମସ୍ଥାନ ଉନ୍ନତିକରଣ ପାଇଁ ରାଜ୍ୟ ସରକାର 21 କୋଟି ଟଙ୍କା ଖର୍ଚ୍ଚ କରିବେ। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ସମୁଦ୍ର ମୁହାଣରେ ରେକର୍ଡ଼ ସଂଖ୍ୟକ 9,00,000ରୁ ଉର୍ଦ୍ଧ୍ୱ କଇଁଛଙ୍କର ଅଣ୍ଡାଦାନ ଏବଂ ଯୁକ୍ତ 2 ପରୀକ୍ଷାର ଖାତା ଦେଖା ଆସନ୍ତାକାଲିଠାରୁ ହେବ ଆରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି ଶେଷ ହେଲା।